ହାଇ ଭିୟର୍ସ, ଆପଣମାନେ ସମସ୍ତେ ମୋବାଇଲରେ ସିମ୍ କାର୍ଡ଼ ପକାଇଛନ୍ତି। ଆପଣମାନେ ଜାଣିଛନ୍ତି କି ଏହି ସିମ୍ କାର୍ଡ଼ ସମ୍ପର୍କରେ କିଛି ତଥ୍ୟ? ଆସନ୍ତୁ ଆଜି ଆପଣମାନଙ୍କୁ ଜଣାଇବୁ ଏହି ସିମ୍ କାର୍ଡ଼ ସମ୍ପର୍କିତ କିଛି ତଥ୍ୟ। ସିମ୍ କାର୍ଡ଼ ମୋବାଇଲ ଫୋନର ମେମୋରୀ ସର୍କିଟ ହୋଇଥିବାରୁ ନେଟୱାର୍କ ସମ୍ପର୍କିତ ସମସ୍ତ ତଥ୍ୟ ଏହା ମାଧ୍ୟମରେ ଥାଏ। ଏହା ସହ ବ୍ୟକ୍ତିଗତ ବିବରଣୀ ମଧ୍ୟ ସିମ୍ କାର୍ଡ଼ରେ ହିଁ ସୁରକ୍ଷିତ ରହେ। ସିମ୍ର ପୁରା ନାମ ହେଉଛି ସବସ୍କ୍ରାଇବର ଆଇଡେଣ୍ଟିଫିକେସନ୍ ମଡ୍ୟୁଲ। ମେସେଜ ଡିଲିଟ୍ କରିବା ପରେ ମଧ୍ୟ ତାହା ସିମ୍ କାର୍ଡ଼ରେ ରହିଥାଏ, ଯେପର୍ଯ୍ୟନ୍ତ ପୁନର୍ବାର ସେହି ଡାଟାକୁ ଓଭର୍ ରାଇଟ୍ ନ କରାଯାଇଛି ତାହା ନଷ୍ଟ ହୁଏ ନାହିଁ। ମୋବାଇଲ ନମ୍ବର, ନାମ, ଦିନ, କଲ୍ ହିଷ୍ଟ୍ରି ଏସବୁ ସିମ୍ କାର୍ଡ଼ରେ ହିଁ ରହିଥାଏ। ଏପରିକି ଫୋନର ଶେଷ ଚାଲୁ ସମୟ ମଧ୍ୟ ଏହି ସିମ୍ କାର୍ଡ଼ରେ ଲୁକ୍କାୟିତ ହୋଇଥାଏ। ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ତଥ୍ୟ ଏହିଥିରୁ ହିଁ ମିଳିଥାଏ।